ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ଆଇଜ ହେବା। ଭୁବନେଶ୍ୱର ୟୁନିଟ୍ ପାଞ୍ଚ ନଥିବା ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ପ୍ରକୋଷ୍ଠନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାଧାରଣ ଲୋକଙ୍କର ଭିନ୍ ଭିନ୍ ଅଭିଯୋଗର ଶୁଣାଣି କରିବେ। ଜନସାଧାରଣ ଏଥିଲାଗି ସେମାନଙ୍କର ପଞ୍ଜୀକରଣ ପ୍ରାପ୍ତି ସ୍ୱୀକାରପତ୍ର, ବ୍ୟକ୍ତିଗତ ପରିଚୟପତ୍ର ଆଉ ନିଜର ଅଭିଯୋଗପତ୍ର ସହିତ ଜନଶୁଣାଣି ଲାଗି ଧାରିତ ସମୟଥି ଉପସ୍ଥିତ ରହିବା ଲାଗି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫ କୁହାଯାଇଛି। ରାଜ୍ୟର ସହରାଞ୍ଚଳର 15,000 ଆଉ ଗାଁ ଇଲାକାର ମାସକ 10,000 ଟଙ୍କା କମାଉଥିବା ହିତାଧିକାରୀମାନେ ସେମାନଙ୍କ ରାସନ କାର୍ଡ ସାଙ୍ଗେ ସାଙ୍ଗ ଫେରାବାର ଲାଗି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍। ପଞ୍ଜୀକରଣ ମୂଲ ହେଉନୁସାର ପୋର୍ଟାଲ୍ଥି ଇହାଦେ ତକ 1,500 ଅତକା ହିତାଧିକାରୀ ଆବେଦନ କରିଛନ୍। ଇହାଦେ ତକ 80,000 ଅଯୋଗ୍ୟ ହିତାଧିକାରୀ ରାସନ କାର୍ଡ ଫେରାଇ ସାରିଲେନ ଆଉ ସେମାନଙ୍କର ଭିତରୁ 4,000 ସରକାରୀ କର୍ମଚାରୀ ଅଛନ୍ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍।
1 ମାର୍ଚ୍ଚରୁ ଆମେ ପୋର୍ଟାଲ ଖୋଲି ଦେଇଛୁ, ଅର୍ଥାତ୍ କାଲିଠୁ ଖୋଲିଗଲା ଏବଂ ବହୁତ ଲୋକ ଆପ୍ଲାଏ କରିବା ଆରମ୍ଭ କରିଦେଇଛନ୍ତି। ମୁଁ ଆପଣମାନଙ୍କ ଜରିଆରେ ନିବେଦନ କରିବି, ଯେଉଁମାନେ ଗରିବ ଲୋକ ଅଛନ୍ତି, କାର୍ଡରୁ ବଞ୍ଚିତ ଥିଲେ ସେମାନେ ଆପ୍ଲାଏ କରନ୍ତୁ, ଆମେ ତାଙ୍କ କଥା ନିଶ୍ଚୟ ବିଚାର କରିବୁ। ଏପର୍ଯ୍ୟନ୍ତ 80,000 ଲୋକ ତାଙ୍କର କାର୍ଡ ହେଇସାରିଲେ, ଇଏ ଗୋଟେ ବହୁତ ବଡ଼ ଉପଲବ୍ଧି। ଯେଉଁ ଅପିଲ କରିଥିଲି ଯେଉଁମାନେ ଅଧିକ ଇନକମ୍ ଏବଂ ଚାକିରି କରିଛନ୍ତି ସେଭଳି କିଛି ଲୋକ ଆପେ ଫେରାଇ ଦିଅନ୍ତୁ, ସରକାରଙ୍କ କଥା ମାନି ଫେରାଇ ଦେଇଛନ୍ତି, ସେମାନଙ୍କୁ ବହୁତ ବହୁତ ଧନ୍ୟବାଦ।
ଭୁବନେଶ୍ୱର ଜନତା ମଇଦାନଠାରେ 9 ଦିନ ଧରିକରି ଚାଲିଥିବା ସୁଭଦ୍ରା ଶକ୍ତି ମେଲା 2025 କଲାକାଲି ଉଦ୍ଯାପିତ ହୋଇଯାଇଛି। ମହୋତ୍ସବଟି 30 ଜିଲ୍ଲାରୁ 300 ଅତକା ସ୍ୱୟଂ ସହାୟକ ଗୋଷ୍ଠୀ ନିଜର ଉତ୍ପାଦିତ ଦର ପ୍ରଦର୍ଶନ କରିଥିଲେ। ଉଦ୍ଯାପନୀ ସମାରୋହଟି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗ ଦେଇକରି କହିଛନ୍, ରାଜ୍ୟ ସରକାରଙ୍କର ମହିଳା କେନ୍ଦ୍ରିକ ଅର୍ଥନୀତି ଇହାଦେ ଗାଁ ଗାଁ ନ ପହଞ୍ଚିଛି। ମହିଳାମାନେ ରାଜ୍ୟର ଅର୍ଥନୀତିର ଭବିଷ୍ୟତଟି ଭାଗିଦାର ହୋଇକରି ସମାଜକେ ଆଗ୍କେ ନେଉଛନ୍। ସେନ୍ତା ଲକ୍ଷପତି ଦିଦି ଗଢ଼ଭାର ଦିଗେ ଭିଲ୍ ମହିଳାମାନେ ସାହାଯ୍ୟ କରୁଛନ୍ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍। ଏ ଅବସରରେ 9 ବର୍ଗଥି 25 ଏସ୍ଏଚ୍ଜି ଆର୍ ପିଜି ମାନଙ୍କୁ ପୁରସ୍କୃତ କରାଯାଇଥିଲା। ମେଳାଥି କଳାହାଣ୍ଡି ଏମ୍ ରାମପୁରର ମା ବୈଷ୍ଣୋଦେବୀ ପିଜି ସବୁନୁ ଯହ 6,00,000 ଟଙ୍କାର ହସ୍ତତନ୍ତ ଦରବ ବିକିକରି 50,000 ଟଙ୍କା ପୁରସ୍କାର ପାଇଛି। ଏ ଉତ୍ସବ ସରିଲା ଉତ୍ତରୁ ସମ୍ବଲପୁର ଆର୍ ବଲାଙ୍ଗୀର ସହିତ ରାଜ୍ୟର 5 ଜିଲ୍ଲାର ଜିଲ୍ଲାସ୍ତରୀୟ ସୁଭଦ୍ରା ଶକ୍ତି ମେଲା ଆୟୋଜିତ ହେବା। ମହିଳା ସଶକ୍ତିକରଣ ଖାଲି ଗୋଟେ ସ୍ଲୋଗାନ ନୁହେଁ, ସେ ଇଟା ଗୋଟେ ପ୍ରକ୍ରିୟା ଆଏ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍। ଅନ୍ତର୍ଜାତୀୟ ମହିଳା ଦିବସ ଆଗନୁ ଗଲାକାଲି ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ହୋଇଥିବା ଯୁବ ସମ୍ମିଳନୀଥି ଉପମୁଖ୍ୟମନ୍ତ୍ରୀ ଯୋଗ ଦେଇକରି ମହିଳା ସଶକ୍ତିକରଣ, ଯୌନଭିତ୍ତିକ ହିଂସା, ରାଜନୀତିଥି ମହିଳାମାନଙ୍କର ଭୂମିକା ଆଉ ଯୁବପିଢ଼ିଙ୍କ କ୍ୟାରିୟର ବାବଦେ ଛାତ୍ରୀମାନଙ୍କ ସାଙ୍ଗେ ସିଧାସଳଖ କଥା ହୋଇଥିଲେ। ଯୁଆନମାନଙ୍କ ନିଷ୍ପତ୍ତି ନେବାର ସ୍ୱାଧୀନତା ଆର୍ ନିଜର ଦକ୍ଷତା ଉପରେ ଆତ୍ମବିଶ୍ୱାସ ମହିଳା ସଶକ୍ତିକରଣକେ ଆହୁରି ବର୍କସ୍ କରବା ବୋଲି ଉପମୁଖ୍ୟମନ୍ତ୍ରୀ କହିଥିଲେ। କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ତରଫ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆଇବାକାଲ ପଞ୍ଚାୟତିରାଜ ଅନୁଷ୍ଠାନର ନିର୍ବାଚିତ ହୋଇଥିବା ମହିଳା ପ୍ରତିନିଧିମାନଙ୍କର ଜାତୀୟ କର୍ମଶାଳା ହେବା। ସଶକ୍ତ ପଞ୍ଚାୟତ ନେତ୍ରୀ ଅଭିଯାନ ମୂଲ ହେବା କର୍ମଶାଳାଥି କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂ, ମହିଳା ଆଉ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ, ଯୁବ ବ୍ୟାପାର ଆଉ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ନିଖିଲ ଖଡ୍ସେ, ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ସହିତ ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିମାନେ କର୍ମଶାଳାଥି ଭାଗ ନେବେ। ଇକୋ ରିଟ୍ରିଟ୍ 2024-25 କଲାକାଲ ଉଦ୍ଯାପିତ ହୋଇଯାଇଛି। ଫି ବଛର ବାଗି ଇ ବଛର ବିଲ୍ ଓଡ଼ିଶା ପର୍ଯ୍ୟଟନ ବିଭାଗ ତରଫ ଡିସେମ୍ବର 1 ଇକୋ ରିଟ୍ରିଟ୍ ମୂଲ ହୋଇଥିଲା। ସମ୍ବଲପୁର ସହିତ ରାଜ୍ୟର ଭିନ୍ ଭିନ୍ ଜାଗାନ 4 ଧରିକରି ଇକୋ ରିଟ୍ରିଟ୍ ଚାଲିଥିଲା। ଗଲା ବଛରଠାରୁ ଇ ବଛର ଇକୋ ରିଟ୍ରିଟ୍ ପର୍ଯ୍ୟଟକଙ୍କ ସଂଖ୍ୟା ବହୁଟେ ବଢ଼ିଛେ ବୋଲି ପର୍ଯ୍ୟଟନ ବିଭାଗ ତରଫ ସୂଚନା ଦିଆଯାଇଛି। ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ସମ୍ବଲପୁର ଜିଲ୍ଲା ସମାଜ ମଙ୍ଗଳ ବିଭାଗ ତରଫ ଅଙ୍ଗନୱାଡ଼ି କର୍ମୀ ଆର୍ ସହାୟିକାମାନଙ୍କୁ ନେଇକରି ଭିନ୍ ଭିନ୍ ପ୍ରତିଯୋଗିତା ହୋଇଯାଇଛି। ପ୍ରତିଯୋଗିତାଥି ସମ୍ବଲପୁର ମହାନଗର ନିଗମ ସହିତ ଜିଲ୍ଲାର 9 ବ୍ଲକ୍ରୁ ପ୍ରତିଯୋଗୀମାନେ ଭାଗ ନେଇଥିଲେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କାର୍ଯ୍ୟକ୍ରମକେ ଉଦ୍ଘାଟନ କରିଥିଲେ। ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହ ରେଳବାଇ ଖେଲପଡ଼ିଆନ ଆଇବା 10 କଣ୍ଟାବାଞ୍ଜି ମାଟିର ମହୋତ୍ସବ ମୂଲ ହେବା। ଏଥିଲାଗି ଆୟୋଜକ କମିଟି ତରଫ ଶୁଭସ୍ତମ୍ଭ ଗଲାକାଲି ସ୍ଥାପନା କରାଯାଇଛି। ମହୋତ୍ସବଟି ରାଜ୍ୟ ଓ ରାଜ୍ୟ ବାହାରୁ କଳାକାରମାନେ ଯୋଗ ଦେଇକରି ନିଜର କଳା ପ୍ରଦର୍ଶନ କରିବେ। ସମ୍ବଲପୁର ଭିଏସ୍ଏସ୍ ଷ୍ଟାଡିୟମ୍ର 13 ସର୍ବଭାରତୀୟ ସମ୍ବଲପୁର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟଟି ଆଜି ହାଇଦ୍ରାବାଦ ଶ୍ରୀନିଧି ଡେକେନ୍ସ ଆର୍ ଓଡ଼ିଶା ଫୁଟବଲ ଆସୋସିଏସନ୍ ଭିତରେ ଫାଇନାଲ୍ ମ୍ୟାଚ୍ ହେବା। ଗଲାକାଲି ଓଡ଼ିଶା ଆର୍ ପଶ୍ଚିମବଙ୍ଗ ମହିଳା ଫୁଟବଲ ଦଳ ଭିତରେ ଗୋଟିଏ ପ୍ରଦର୍ଶନୀ ମ୍ୟାଚ୍ ଖେଳାଯାଇଥିଲା। ସାରା ରାଜ୍ୟ ତାପମାତ୍ରା ବଢ଼ୁଛେ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଏ ବଛର ମାର୍ଚ୍ଚ ମାସ ମୂଲ ହେଉନୁସାର ତାପମାତ୍ରା ରେକର୍ଡ ଭାଙ୍ଗିଛି। ଗଲାକାଲି ରାଜ୍ୟର ସବୁନୁ ଯହ ତାପମାତ୍ରା ବଲାଙ୍ଗୀରନ 38.1 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।